ଗୋଟିଏ ପୁଅ ଥିଲା, ସେ ମୋତେ ବହୁତ ଭଲ ପାଉଥିଲା। ହଠାତ୍ କାହିଁକି କେଜାଣି ସେ ମୋତେ ଭୁଲିଗଲା। ସାଙ୍ଗସାଥି ସମସ୍ତେ ମୋତେ ପଚାରନ୍ତି, ସେ ତୋତେ କାହିଁକି ଭୁଲିଗଲା। ମୁଁ କିଛି କହିପାରେନି, କେବଳ ଏତିକି କହେ।
ବୁଝାଇ ହୁଏ ନା ସପନ।